15 अध्याय 44 कुमार उचो जो अंतरहितो हृदि गतोपि दुरात्मनां त्वं सो दैवनुनयनमूलम् अनन्तराध जर्हि एव कर्णविपरेण गुहां गतो न पित्रानुवर्णितरहाभवद्भवेन। शब्दनबाद कुमारा उच्चु कुमारगण कहिले जह जे अंतरहित व्यक्ति नुहंती हृदि हृदयरे गत विद्यमान अपि जदियो दुरात्मनां बदमाशमानंकु त्वं आपण स से भगवान अद्य आजि एव निश्चिंत भावे न अम्बमान कर नयन मूलम प्रत्यक्ष भावे अनंत हे अनंत राध प्राप्त जरि जतबड़े एव निश्चिंत भावे कर्ण विवरण कर्ण द्वारा गुहांग बुद्धि गत प्राप्त वही न अम्बमान कर पित्रा अम्बमान पितांग द्वारा अनुवर्णित वर्णित रहा रहस्य भवत उद्भवेन आपणकर आविर्भाव द्वारा। अनुवाद कुमारगण कहले हे प्रिय भगवान आपण बदमाश मान निकट अप्रकाशित था आपण जदिओ समस्त हृदय विद्यमान तथा अति दुरात्म व्यक्तिगण आपण जानीपारती ना जदिओ आपण अनंत तथापि आम मैंने आपण को प्रत्यक्ष भाव दर्शन कलु आम मैंने जहाँ आमर पिता ब्रह्मांडर आप समुद्र श्रवण करू जहाँ आम मान कर्ण द्वार दे तत्काण तत्का प्रवेश करा आज आप कृपापूर्ण आविर्भाव में आम मैंने प्रकृति में उपलब्धि करोपाल महाराज कहते जो तथाकृत योगीगण अव्यक्त उपासना शून्य को ध्यान करती से मान कथा वर्णना कर श्रीमद्भागवतम श्लोक वर्णना कर से ही दक्ष जोगी मान कथा जो मैंने ध्यानरत था किंतु हृदेश विद्यमान थिबा भगवान को पाईपारती ना यही व्यक्ति मान को दुरात्मा कहुई दुरात्मा शब्द अर्थ होती से ही व्यक्ति जार हृदय कुटल अर्थात सरल नुहे कि बुद्धि न अटे। दुरात्मा विपरीत शब्द हूँ महात्मा महात्मा शब्द अर्थ होती से ही व्यक्ति जहाँ हृदय उदार अटे जो मैंने उदार हृदय विशिष्ट नुहंती से ही तथाकथित योगीगण जदिओ ध्यानरत था तथापि से उदेश विद्यमान थोड़ा चतुर्भुजधारी नारायण को पाईपारती ना जदिओ भगवतार प्रथम अनुभूति होती निर्विशेष ब्रह्म तथापि व्यक्ति से निर्विशेष ब्रह्मानुभूति लाभ करी निर्विशेष ब्रह्म ज्योति को अनुभव करी संतुष्ट रहा उचित नुहे। श्री ईशोपनिषद वर्णना दि जाइए जे भक्त प्रार्थना करसंदी भगवान आपण दीप्तिमंत ब्रह्म ज्योति को अपसारण करूँ ताहले मु आपणकर व्यक्तिगत सुंदर रूप को दे पूर्ण संतोष लाभ करी। ठीक से हीपरी जदिओ भगवान तांकर अत्युज्वल अंगकांति जोगु प्रारंभ रे दृष्टिगत रुहंती नाहीं तथापि जदि कौनसी भक्त खूब व्याकुल होई तांको देखिबाक इच्छा करंती ताहले भगवान निजकु तांको सम्मुखरे प्रकाश करंती। श्रीमद् भागवत गीता रे कहुछि जे भगवान आमर दोषयुक्त चक्षुरे देखा जानती नाहीं आमर दोषयुक्त कर्णरे आमे तांको कथा सुनि परिबो नाहीं एवं आम मैंने आम मान दोषयुक्त इंद्रिय मान सा अनुभव करें किंतु जदि कौन व्यक्ति पूर्ण विश्वास और प्रेम भगवान सेवार निजुक्त होता है भगवान से भक्त सम्मुखें निकट निजक प्रकाश करती सनक सनातन सनंदन और सनत कुमार चारिज मुनि प्रकृत श्रद्धालु भक्त बोली वर्णना करदिओ से पिता श्री ब्रह्माजी ठीक भगवान व्यक्तिगत सुंदर रूप समुद्र श्रवण करते तथापि केवल निर्विशेष ब्रह्म से निकट प्रकाश होते किंतु से अत्यंत आग्रह सहकार भगवान को अन्वेषण करेतु से सुंदर व्यक्तिगत रूप दर्शन कले जहाँकि पिता वर्णना सहित मिलगला यह भाव से पूर्ण सन्तोष लाभ कले कृतज्ञता प्रकाश कर जदिओ से प्रथम मूर्ख निर्विशेषवादी थे तथापि भगवान कृपा से वर्तमान भगवान को व्यक्तिगत भाव दर्शन करार सौभाग्य लाभ कले ये श्लोक दि जाइए वर्णन एक विशेष अर्थपूर्ण कथा देखा मिले ताकि जो ब्रह्माचारी कुमार पिता अटंती से भगवान जात होते ଏବଂ ସେହି ପିତାଙ୍କଠାରୁ ସେମାନେ ଭଗବାନଙ୍କ ବ୍ୟକ୍ତିଗତ ରୂପ ସମ୍ବନ୍ଧରେ ବର୍ଣ୍ଣନା ଶୁଣିଥିଲେ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଗୁରୁ ପରମ୍ପରା କଥା ଏଠାରେ ସ୍ୱୀକୃତ ହୋଇଅଛି, ଯେଉଁ ଗୁରୁ ପରମ୍ପରା ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ବ୍ରହ୍ମାଙ୍କ ପର୍ଯ୍ୟନ୍ତ, ବ୍ରହ୍ମାଙ୍କଠାରୁ ନାରଦ ଓ ନାରଦଙ୍କଠାରୁ ବ୍ୟାସଦେବ ପର୍ଯ୍ୟନ୍ତ ଆସିଅଛି, ସେହି ଗୁରୁ ପରମ୍ପରାକୁ ଏଠାରେ ସ୍ୱୀକାର କରାଯାଇଅଛି। ଏହି ଚାରି କୁମାର ବା କୁମାରଗଣ ବ୍ରହ୍ମାଙ୍କ ପୁତ୍ର ହୋଇଥିବା ହେତୁ ବ୍ରହ୍ମାଙ୍କଠାରୁ ଆରମ୍ଭ ହୋଇଥିବା ଗୁରୁ ପରମ୍ପରାରୁ ବେଦ ଜ୍ଞାନ ଲାଭ କରିବାର ସୁଯୋଗ ପାଇଥିଲେ ଏବଂ ସେଇଥିପାଇଁ ସେମାନେ ପ୍ରାରମ୍ଭରେ ନିର୍ବିଶେଷବାଦୀ ଥିଲେ ସୁଦ୍ଧା ଶେଷରେ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କର ସୁନ୍ଦର ବ୍ୟକ୍ତିଗତ ରୂପକୁ ଦର୍ଶନ କରିପାରିଥିଲେ। ତେଣୁ ଇଏ ଯେଉଁ ବୈକୁଣ୍ଠର ଘଟଣା ଚାଲିଛି ସପ୍ତମ ଦ୍ୱାର ପାଖରେ, ତେଣୁ ଚାରି କୁମାର ଅଭିଶାପ ଦେଇ ଦେଇଛନ୍ତି ଜୟ ବିଜୟକୁ, ତେଣୁ ଭଗବାନ ଆସି ପହଞ୍ଚି ଯାଇଛନ୍ତି। ବ୍ରହ୍ମା ନାରାୟଣ ବିଷ୍ଣୁ ଚତୁର୍ଭୁଜ ମୂର୍ତ୍ତି ଧାରଣ କରିଛନ୍ତି, ଚାରିଭୁଜ ଧାରଣ କରିଛନ୍ତି ଚତୁର୍ଭୁଜ, ଏବଂ ସାଥିରେ ଲକ୍ଷ୍ମୀ ଦେବୀ ମଧ୍ୟ ଅଛନ୍ତି, ତାଙ୍କର ସେବକମାନେ ମଧ୍ୟ ତାଙ୍କର ସେବା କରୁଛନ୍ତି, ଏବଂ ସେଠି ମଧ୍ୟ ଅନ୍ୟାନ୍ୟ ବୈକୁଣ୍ଠବାସୀମାନେ ସବୁ ଉପସ୍ଥିତ ଅଛନ୍ତି। ଏହି ଘଟଣାଟି ଘଟୁଛି, ତେଣୁ ଭଗବାନଙ୍କ ରୂପ ଦର୍ଶନ କରି ଚାରି କୁମାର ବହୁତ ଆନନ୍ଦିତ ହୋଇଯାଇଛନ୍ତି। ଯଦିଓ ସେ ତାଙ୍କର ପିତା ବ୍ରହ୍ମାଙ୍କଠାରୁ ଭଗବାନ ବିଷୟରେ ଶ୍ରବଣ କରିଥିଲେ, କିନ୍ତୁ ଭଗବାନଙ୍କ ରୂପକୁ ସେ ଏତେ ଆକର୍ଷିତ ହୋଇନଥିଲେ, ଭଗବାନଙ୍କ ଯେଉଁ ନିର୍ବିଶେଷ ବ୍ରହ୍ମ ପ୍ରତି ସେ ଆକର୍ଷିତ ହୋଇଥିଲେ। କାରଣ ଏ ଚାରି କୁମାର ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ଜ୍ଞାନ ଶକ୍ତିର ଅବତାର, ଜ୍ଞାନର ଅବତାର ଏ ଚାରି କୁମାର। ତେଣୁ ଯେତେବେଳେ ସୁତ ଗୋସ୍ୱାମୀ ଭାଗବତମ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ପ୍ରଥମେ ଏହି କୁମାରଙ୍କ ବିଷୟରେ ବର୍ଣ୍ଣନା କରିଥିଲେ। ଏ ଚାରି କୁମାର ଯିଏକି ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର, ଏମାନଙ୍କୁ ଜ୍ଞାନ ଶକ୍ତିର ଅବତାର ବୋଲି କୁହାଯାଏ। ଭଗବାନଙ୍କ ଅନେକ ଶକ୍ତି ରହିଛି, ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର ହେଉଛନ୍ତି ଚାରି କୁମାର। ତେଣୁ ଜ୍ଞାନ ମାଧ୍ୟମରେ ଜଣେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କଲେ ସେ ଖୁବ୍ ବେଶୀରେ ସେଇ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୋଇପାରିବେ, ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୋଇପାରିବେ, ତାଠାରୁ ଉର୍ଦ୍ଧକୁ ଯାଇପାରିବେ ନାହିଁ। ଜ୍ଞାନ ମାଧ୍ୟମରେ ଜଣେ ଅଗ୍ରସର ହେଲେ ଭଗବାନଙ୍କର ବ୍ରହ୍ମ ଅନୁଭୂତି ପ୍ରାପ୍ତ ହେବେ, ଇଏ ହେଉଛି ଭଗବାନଙ୍କର ବା ଅଦ୍ୱୈତ ଜ୍ଞାନଙ୍କର ପ୍ରାଥମିକ ଅନୁଭୂତି। ପ୍ରଥମ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି। ତେଣୁ ଏ ଚାରି କୁମାର ଯିଏକି ବ୍ରହ୍ମ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର ଥିଲେ, ତେଣୁ ସେ ବ୍ରହ୍ମ ପ୍ରତି ଆସକ୍ତ ଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ, ତେଣୁ ଭଗବାନଙ୍କ ରୂପକୁ ଏତେ ଆଗ୍ରହ ପ୍ରକାଶ କରିନଥିଲେ, ଭଗବାନ ରୂପ ବି ସେ ଶ୍ରବଣ କରିଥିଲେ, କିନ୍ତୁ ଏ ଭଗବାନଙ୍କ ରୂପ ଦେଖିବା ପାଇଁ ହେଲେ ଜଣେ ଭକ୍ତି ମାଧ୍ୟମରେ ଭଗବାନଙ୍କ ବିଷୟରେ ଜାଣିପାରିବେ ବା ଭଗବାନ ରୂପ ଦର୍ଶନ କରିପାରିବେ। ତେଣୁ ଜ୍ଞାନ ମାର୍ଗ ହେଉଛି ପ୍ରାଥମିକ ମାର୍ଗ, ତାର ଉନ୍ନତ ହେଉଛି ଯୋଗ, ଅଷ୍ଟାଙ୍ଗ ଯୋଗ। ଅଷ୍ଟାଙ୍ଗ ଯୋଗରେ ଭଗବାନଙ୍କର ଯେଉଁ ରୂପ ରହିଛନ୍ତି, ଭଗବାନ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ପରମାତ୍ମା ଅନୁଭୂତି ସେମାନେ କରିପାରିବେ। ଅଷ୍ଟାଙ୍ଗ ଯୋଗରେ ଭଗବାନଙ୍କର ପରମାତ୍ମା ଅନୁଭୂତି କରିପାରିବେ, ଏବଂ ଭକ୍ତି ଯୋଗରେ ଭଗବାନଙ୍କର ପୂର୍ଣ୍ଣ ଅନୁଭୂତି ଜଣେ ଲାଭ କରିବ। ଆଜି ଚାରି କୁମାର ଭଗବାନଙ୍କ ରୂପ ଦର୍ଶନ କରି ସେ ସେହି ଭକ୍ତି ଲାଭ କରିଛନ୍ତି, ତେଣୁ ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ, ବ୍ରହ୍ମାନନ୍ଦ ବ୍ରହ୍ମଚିନ୍ତନ କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ, ତାଠାରୁ କୋଟି ଗୁଣ ଆନନ୍ଦ ବର୍ତ୍ତମାନ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କ ରୂପ ଦର୍ଶନ କରି। ଭଗବତ ରୂପରେ ତାଠାରୁ କୋଟି ଗୁଣ ଆନନ୍ଦ ରହିଛି, ନିଜେ ଅନୁଭବ କରୁଛନ୍ତି ସେ କଥା। ତେଣୁ ବର୍ତ୍ତମାନ ଚାରି କୁମାର କହୁଛନ୍ତି ପ୍ରଭୁ ଯେ ଯୋ ଅନ୍ତରିତୋ ହୃଦି ଗତୋପି ଦୁରାତ୍ମନାଙ୍କ ଅନ୍ତରିତୋ, ଭଗବାନ ଯଦିଓ ହୃଦୟ ରହିଛନ୍ତି କିନ୍ତୁ ଯେଉଁମାନେ ଦୁରାତ୍ମା, ଦୁରାତ୍ମା କହିଲେ ଯେଉଁମାନେ ଏଇ ଭୌତିକ ଜଗତ ତ୍ରିଗୁଣ ଭିତରେ ରହିଛନ୍ତି ସେମାନଙ୍କୁ ଦୁରାତ୍ମା, ତ୍ରିଗୁଣ ଭିତରେ ସମସ୍ତେ ରହିଛନ୍ତି, ଏମିତିକି ବ୍ରହ୍ମଲୋକଠୁ ଆରମ୍ଭ କରି ସମସ୍ତ ନଦଶୀ ପୃଥିବ୍ୟାଙ୍ଗ ବା ଦେବୀ ଦେବୀ ସୁବାପନ ସତମ ପ୍ରକୃତି ଯେ ମୁକ୍ତି ଯଦି ବିଶ୍ୱା ତିଭି ଗୁଣେଇ, ଦେବଲୋକଠାରୁ ଆରମ୍ଭ କରି ସମସ୍ତ ଲୋକମାନେ ଏହି ତିନି ଗୁଣରେ ବନ୍ଧା ହୋଇକି ରହିଛନ୍ତି, ସେମାନଙ୍କୁ ଦୁରାତ୍ମା ବୋଲି କୁହାଯିବ। ତିନି ଗୁଣରେ ବନ୍ଧା ହୋଇକି ରହିଛନ୍ତି, ତିନି ଗୁଣ ଭିତରେ ଅବଶ୍ୟ ତା ଦେହରେ ପୁଣି ରହିଛି, ତାରତମ୍ୟ ରହିଛି। ଯେଉଁମାନେ ସତ୍ୱଗୁଣର ରହିଛନ୍ତି ସେମାନଙ୍କୁ ଦୁରାତ୍ମା କୁହାଯିବ ନାହିଁ, ସେମାନେ ଟିକେ ଉନ୍ନତ ଆତ୍ମା, କିନ୍ତୁ ତଥାପି ସେମାନେ ବଦ୍ଧ ଆତ୍ମା, ବଦ୍ଧ ଜୀବ, ବଦ୍ଧ ତିନି ଗୁଣରେ ବନ୍ଧା ହୋଇକି ରହିଛନ୍ତି, କିନ୍ତୁ ବଦ୍ଧ ଆତ୍ମା। କିନ୍ତୁ ତା ଭିତରୁ ଯେଉଁମାନେ ସତ୍ୱଗୁଣକୁ ଅଛନ୍ତି, ଯେଉଁମାନେ ଉନ୍ନତ ଲୋକରେ ଯେଉଁମାନେ ଅଛନ୍ତି ଦେବତାମାନେ, ସେମାନେ ଟିକେ ପୁଣ୍ୟ ଆତ୍ମା ବୋଲି କୁହାଯିବ, ସେମାନେ ପୁଣ୍ୟ ଆତ୍ମା, କାରଣ ପୁଣ୍ୟକର୍ମ କଲେ ଜଣେ ଉନ୍ନତ ଲୋକକୁ ଯିବେ, କିନ୍ତୁ ତଥାପି ସେମାନେ ବଦ୍ଧ ଆତ୍ମା। ଏବଂ ଯେଉଁମାନେ ନିଚ ଲୋକରେ ଅଛନ୍ତି ସେମାନେ ହେଉଛନ୍ତି ଦୁରାତ୍ମା, ଅଧ ଅଛନ୍ତି ତାମସ, ଅଧ ତାଙ୍କର ପତନ ନିର୍ଯୋଗ ହୋଇଛି, ତେଣୁ ସେମାନେ ଦୁରାତ୍ମା, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ନ ମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଦମ ମାୟା ପୃଥ ଜ୍ଞାନ ଆସୁରଂ ଭାବନା ଆସିତା। ଏ ଚାରି ପ୍ରକାର ଏ ଯେଉଁ ବ୍ୟକ୍ତି ରହିଛନ୍ତି ଏମାନେ ସବୁ ଦୁରାତ୍ମା। ଭଗବତଙ୍କ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି, ଭଗବାନ କହିଲେ ଅର୍ଜୁନଙ୍କୁ, ଅର୍ଜୁନ ଯେଉଁମାନେ ଏ ଯେଉଁ ଭୌତିକ ଜଗତ ରହିଛି, ଇଏ ହେଉଛି ତିନୋଟି ଗୁଣରେ ରହିଛି, ସୃଷ୍ଟି ହେଇଛି ଭୌତିକ ଜଗତ, ଦୈବୀ ଏସା ଗୁଣମୟୀ। ଏ ଯେଉଁ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଏସବୁ ତିନୋଟି ଗୁଣର କାର୍ଯ୍ୟ ଚାଲିଛି, ତିନୋଟି ଗୁଣର କାର୍ଯ୍ୟରେ ସବୁକିଛି ହେଉଛି। ଗୁଣମୟୀ ମମ ମାୟା ଦୂର, ଇଏ ହେଉଛି ଭଗବାନଙ୍କର ମାୟା, ଆକୁ ଜଣେ ଅତିକ୍ରମ କରିପାରିବେ ନାହିଁ। କିନ୍ତୁ ମାଁ ଏବ ଯେ ପ୍ରପଦ୍ୟନ୍ତି, କେବଳ ଯେଉଁମାନେ ଭଗବାନଙ୍କୁ ଶରଣରେ ଯିବେ ପ୍ରପନ୍ନ ହେବେ, ମାୟା ମେତାଂ ତରଞ୍ଜିତେ, ସେମାନେ ହିଁ ମାୟାକୁ କରିପାରିବେ। ତେଣୁ ଏ ଦୁରାତ୍ମା କହିଲେ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନଙ୍କୁ ଦୁରାତ୍ମା ବୋଲି କୁହାଯିବ। ଯେଉଁମାନେ ବ୍ରହ୍ମ ଲୋକଠୁ ଆରମ୍ଭ କରି ସମସ୍ତେ ମଧ୍ୟ ବ୍ରହ୍ମା ମଧ୍ୟ ଦୁରାତ୍ମାରେ ଯିବେ ଯଦି ସେ ଭଗବାନଙ୍କ ଶରଣରେ ନ ଯାଆନ୍ତି। ସେଇଥିପାଇଁ ଆମର ବୈଷ୍ଣବ କବିମାନେ ରଚନା କରିଛନ୍ତି, ବହିର୍ମୁଖ ବ୍ରହ୍ମ ପଦେ ନହେ ମୋର ଆଶ। ବ୍ରହ୍ମା ବିଶ୍ୱନାଥ ଚତୁର୍ଥୀ ଠାକୁର କହିଛନ୍ତି ତିନି ପ୍ରକାର ବ୍ରହ୍ମା ରହିଛନ୍ତି, କର୍ମୀ ବ୍ରହ୍ମା, ଜ୍ଞାନୀ ବ୍ରହ୍ମା ଏବଂ ଭକ୍ତ ବ୍ରହ୍ମା। ଆମର ଏଇ ଯେଉଁ ବ୍ରହ୍ମା ଇଏ ହେଉଛନ୍ତି ଭକ୍ତ ବ୍ରହ୍ମା, ଏ ଭକ୍ତି ମାର୍ଗରେ ଆସୁଛନ୍ତି, କିନ୍ତୁ ଥରେ ଥରେ କର୍ମୀ ବ୍ରହ୍ମା ବି ରୁହନ୍ତି। ତେଣୁ ସେମାନେ ଏ ଭୌତିକ ଜଗତ ଧ୍ୱଂସ ହୋଇଯାଏ, ସେମାନେ ଯାଇପାରନ୍ତି ନାହିଁ, ଚିତ୍ ଜଗତକୁ ଯାଇପାରନ୍ତି ନାହିଁ। ବ୍ରହ୍ମା ସାଧାରଣତଃ ଭଗବାନଙ୍କ ପାଖକୁ ଯିବେ ଭୌତିକ ଜଗତ ଧ୍ୱଂସ ହେଲେ, କିନ୍ତୁ ଯେଉଁମାନେ କର୍ମୀ ବ୍ରହ୍ମା ସେମାନେ ଭଗବତ ଧାମକୁ ଯାଇପାରିବେ ନାହିଁ, ସେମାନେ ପୁଣି ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ଭଗବାନ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ କହିଛନ୍ତି। ବ୍ରହ୍ମା ହେଲେ ମଧ୍ୟ ସେମାନେ ପୁଣି ଭୌତିକ ଜଗତ ବୁଦ୍ଧି ପୃଷ୍ଠକୁ ଆସିବେ, ପୁନରାବର୍ତ୍ତିନ ଅର୍ଜୁନ। ଯେଉଁମାନେ ଜ୍ଞାନୀ ବ୍ରହ୍ମା ସେମାନେ ଏଇ ବ୍ରହ୍ମ ଜ୍ୟୋତି ପର୍ଯ୍ୟନ୍ତ ଯାଇପାରିବେ, କିନ୍ତୁ ଯେଉଁମାନେ ଭକ୍ତ ବ୍ରହ୍ମା ସେମାନେ ଭଗବାନ ଧାମକୁ ଯିବେ। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ ହେଉଛି ଦୁରାତ୍ମା। ତେଣୁ ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସୁଛି, ପ୍ରଭୁ ଯଦି ଭୌତିକ ଜଗତକୁ ପାର ହେବା ଏତେ ସହଜରେ ଜଣେ ପାର ହୋଇଯିବ, ଆପଣଙ୍କ ଶରଣରେ ଗଲେ ପାର ହୋଇଯିବ, ମୁଁ ଆପଣଙ୍କ ଶରଣରେ ପଳାଇ ଯାଉଛି, ଏ ଭୌତିକ ଜଗତକୁ ମୁଁ ପାର ହେବା ପାଇଁ ଚାହୁଁଛି, କାହିଁକି ଦୁଃଖ ଭୋଗିବି ଏ ଭୌତିକ ଜଗତରେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏତେ ପ୍ରକାର ଦୁଃଖ ରହିଛି, ଗୋଟା କାହିଁକି ମୁଁ ଭୋଗିବି, ମୁଁ ଆପଣଙ୍କ ଶରଣରେ ପଳାଇକିରି ଭୌତିକ ଜଗତକୁ ପାର ହୋଇଯିବି, ନଯିବି କାହିଁକି। କିନ୍ତୁ ପ୍ରଭୁ ମୋର ଗୋଟେ ପ୍ରଶ୍ନ ଯେ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ଆପଣଙ୍କ ଶରଣରେ ଗଲେ ଜଣେ ଭୌତିକ ଜଗତକୁ ପାର ହୋଇଯିବେ, ତାହେଲେ କାହିଁକି ଆପଣଙ୍କର ଶରଣରେ ଯାଉନାହାନ୍ତି। ନ ମାଂ ଦୁଷ୍କୃତିହୀନ ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଦୁଷ୍କୃତିହୀନ, ସେମାନେ ହେଉଛନ୍ତି ଏଇ କୁହାଯାଉଛି ଯେଉଁ ଦୁରାତ୍ମା, ଦୁଷ୍କୃତିହୀନ ସେମାନେ, ସେମାନେ କୌଣସି ପୁଣ୍ୟ କାର୍ଯ୍ୟ କରିନାହାନ୍ତି, ସେଇଥିପାଇଁ ମୂର୍ଖ ବ୍ୟକ୍ତିମାନେ ମୋର ଶରଣରେ ଯାଉନାହାନ୍ତି, ଏମାନେ ଦୁରାତ୍ମା। ଯେଉଁମାନେ ମୋର ଶରଣରେ ଯାଉନାହାନ୍ତି ସେମାନେ ସବୁ ଦୁରାତ୍ମା। ସେମାନେ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ହେଉଛନ୍ତି ମୂର୍ଖ, ଗୋଟେ ହେଉଛନ୍ତି ନରାଧମ, ଚାରି ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଦୁରାତ୍ମା, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ଯଦି ବା କେତେ ଜଣଙ୍କର ବହୁତ ଜ୍ଞାନ ରହିଛି, କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ତେଣୁ ସେମାନେ ମଧ୍ୟ ଦୁରାତ୍ମା, ସେମାନେ ମଧ୍ୟ ମୋର ଶରଣରେ ଯାଆନ୍ତି ନାହିଁ। ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଯେଉଁମାନେ ଅସୁରିକ ଭାବ ରହିଛି, ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ତେଣୁ ଏଇ ଦୁରାତ୍ମାମାନେ ତାଙ୍କ ପାଖରେ ଯେଉଁ ଅନ୍ତର୍ହିତ ହୃଦି ଗତୋପି, ଆପଣ ହୃଦୟରେ ତାଙ୍କର ସମସ୍ତଙ୍କ ହୃଦୟରେ ଥିଲେ ମଧ୍ୟ ସେ ଦୁରାତ୍ମାମାନଙ୍କର ହୃଦୟରୁ ଆପଣ ଅନ୍ତର୍ହିତ ହୋଇଯାଆନ୍ତି, ଚାଲିଯାଆନ୍ତି, ଯଦିଓ ରହିଛନ୍ତି କିନ୍ତୁ ସେମାନେ ଆପଣ ଦେଖିପାରନ୍ତି ନାହିଁ। ଯଦିଓ ଭଗବାନ ଅଛନ୍ତି ସେଇଠି କିନ୍ତୁ ସେମାନେ ଦେଖିପାରନ୍ତି ନାହିଁ, କାରଣ ସେମାନେ ଦୁରାତ୍ମା। ତେଣୁ ସୋ ଅଦୈବ ନୋ ନୟନମୂଳମ ଅନନ୍ତ ରାଧ, ସେଇ ପ୍ରଭୁ ଭଗବାନ ମୁଁ ବର୍ତ୍ତମାନ ଉପଲବ୍ଧି କରିପାରୁଛି ପ୍ରଭୁ, ଯେ ବର୍ତ୍ତମାନ ଆପଣଙ୍କୁ ମୁଁ ମୋର ଯେଉଁ ହୃଦୟରେ ଆପଣଙ୍କୁ ସେହି ରୂପକୁ ଦେଖିପାରୁଛି। ସୋ ଦୈବ ଅଦୈବ ମାନେ ବର୍ତ୍ତମାନ, ଆଜି ବର୍ତ୍ତମାନ ସେ ଦର୍ଶନ କଲେ, ଆଗରୁ ସେ ବ୍ରହ୍ମ ଜ୍ଞାନୀ ଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ଆଜିଠାରୁ ଅଧ୍ୟ ଯେଉଁ କୁହାଗଲା ଆଜି ଭଗବାନ ଦର୍ଶନ କରୁଛନ୍ତି, ସେବେଠୁ ସେ କହୁଛନ୍ତି ନୋ ନୟନ ମୂଳମ ଅନନ୍ତ। ଯଦିଓ ଆପଣ ଅନନ୍ତ, ଭଗବାନଙ୍କର ଅନ୍ତ ନାହିଁ, ଭଗବାନଙ୍କର ସୀମିତ ରୂପ ନୁହଁ, ଭଗବାନଙ୍କ ଅସୀମ ରୂପ ଯେଉଁ ବିଶ୍ୱରୂପ ରହିଛି ତା'ର ଅନନ୍ତ ରୂପ, ତା'ର ଅନ୍ତ ନାହିଁ ଭଗବାନଙ୍କର, କିନ୍ତୁ ତଥାପି ଭଗବାନ କହିଲେ ତୁମେ ଏଇ ଚକ୍ଷୁ ଦ୍ୱାରା ଦେଖିପାରିବ ନାହିଁ ମୋର ଅନନ୍ତ ରୂପକୁ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ନ ତୁମାଂ ସକ୍ଷସେ ଦଷ୍ଟୁ ମନେ ନେଇବ ସୋ ଚକ୍ଷୁଷା, ଭଗବାନ ହେଉଛନ୍ତି ଅନନ୍ତ, ଆମେ ଅନ୍ତବତ, ଆମେ ଅନ୍ତ ରହିଛି, ଆମର ଅନ୍ତ ରହିଛି, ଆଦି ଅନ୍ତ ରହିଛି, ଭଗବାନଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେଥିପାଇଁ ସେ ଅନନ୍ତ ବୋଲି କୁହାଯାଏ, ଅନାଦି ଅନନ୍ତ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନ ତୁମେ ଏଇ ତୁମର ଚକ୍ଷୁଷା ଯେ ମୋତେ ଦେଖିପାରିବ ନାହିଁ, ନ ତୁମାଂ ସକ୍ଷସେ ଦଷ୍ଟୁ ମନେ ନେଇବ ସୋ ଚକ୍ଷୁଷା, ତେଣୁ ତୁମକୁ ମୁଁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ଦିବ୍ୟଂ ଦଦାମି ଚକ୍ଷୁ ପଶ୍ୟମେ ଯୋଗମେଶ୍ୱରମ। ତେଣୁ ଦିବ୍ୟ ଚକ୍ଷୁରେ ଅର୍ଜୁନ ଭଗବାନ ଦର୍ଶନ କଲେ, ବିଶ୍ୱରୂପକୁ ଦେଖିଲେ, ନହେଲେ ତାଙ୍କର ଯେଉଁ ମୂଳ ଚକ୍ଷୁ ଥିଲା ସେ ଚକ୍ଷୁରେ ଦେଖିପାରିନଥାନ୍ତେ, ନଦୁମାନ ସକ୍ଷସେ ଦଷ୍ଟୁ ତୁମେ ଦେଖିପାରିବ ନାହିଁ। ତେଣୁ ଆଜି ଚାରି କୁମାର ମଧ୍ୟ ଅନୁଭବ କରୁଛନ୍ତି ପ୍ରଭୁ ଆପଣ ଅନନ୍ତ ହେଲେ ମଧ୍ୟ କିନ୍ତୁ ଆମର ନୟନ ମୂଳ, ଆମ ନୟନରେ ଆପଣ ଗୋଚରୀଭୂତ ହୋଇଛନ୍ତି, ଏ ରହିଛନ୍ତି ଗୋଟେ ଶ୍ଳୋକ ଅଛନ୍ତି ଉପନିଷଦରେ ଯେ ଭଗବାନଙ୍କୁ, ଭଗବାନ ହେଉଛନ୍ତି ପ୍ରକୃତ ବସ୍ତୁର ଉର୍ଦ୍ଧ୍ୱରେ, ଏ ପ୍ରକୃତ ଜଗତରୁ ଉର୍ଦ୍ଧ୍ୱରେ ଭଗବାନ, ତେଣୁ ଆମେ ସବୁ ପ୍ରକୃତ ବସ୍ତୁ, ଆମର ଚକ୍ଷୁ କର୍ଣ୍ଣ ନାସିକା ଇତ୍ୟାଦି ଯାହା ସବୁ ରହିଛି ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଏମାନେ ହେଉଛନ୍ତି ପ୍ରାକୃତ ଇନ୍ଦ୍ରିୟ। ତେଣୁ ଏ ପ୍ରାକୃତ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆମେ ଅପ୍ରାକୃତ ବସ୍ତୁକୁ ଦେଖିପାରିବା ନାହିଁ। ତେଣୁ ଆମର ବର୍ଣ୍ଣନା କରାଯାଇଛି ଅଧ ଶ୍ରୀକୃଷ୍ଣ ନାମାଦି ନ ଭବେ ତ୍ରାୟମ ଇନ୍ଦ୍ରୀ, ଭଗବାନଙ୍କ ନାମ ହଉ, ଭଗବାନ ରୂପ ହଉ, ଭଗବାନ ଗୁଣ ହଉ, ଭଗବାନ ଲୀଳା ହଉ, ଏସବୁକୁ ଆମେ ଆମର ଏ ଭୌତିକ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଦେଖିପାରିବା ନାହିଁ ବା ଶୁଣିପାରିବା ନାହିଁ ବା ଅନୁଭବ କରିପାରିବା ନାହିଁ। କିନ୍ତୁ ଯେତେବେଳେ ସେଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା, ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କ ସେବା କରିବା, ସେତେବେଳେ ଭଗବାନ ନିଜକୁ ପ୍ରକାଶ କରିବେ। ସେବନ ମୁଖେ ଜିହ୍ୱା ଦେଉ ସ୍ୱୟମେବ ସ୍ଫୁରତି ଅଧ, ସେବା କଲେ ଜିହ୍ୱାରୁ ଆରମ୍ଭ ହେବ ସେବାଟା, ଜିହ୍ୱା ଇନ୍ଦ୍ରିୟ ଯେତେ ଇନ୍ଦ୍ରିୟ ରହିଛନ୍ତି ଜିହ୍ୱା ଇନ୍ଦ୍ରିୟ ହେଉଛନ୍ତି ବହୁତ ତା'ର ଗୁରୁତ୍ୱ ରହିଛି, ଗୁରୁତ୍ୱପୂର୍ଣ୍ଣ ଇନ୍ଦ୍ରିୟ ଜିହ୍ୱା, କାହିଁକି ନା ଜିହ୍ୱା ଏଭଳି ଗୋଟେ ଇନ୍ଦ୍ରିୟ ଯେଉଁଟା ଦୁଇଟି କାର୍ଯ୍ୟ କରୁଛି, କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି ଏବଂ ଜ୍ଞାନେନ୍ଦ୍ରିୟର ମଧ୍ୟ କାର୍ଯ୍ୟ କରୁଛି। ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ରସ ଗ୍ରହଣ କରୁଛି, ରସନା ଆମେ ଏଇଟା ଏତେ ଏଇସବୁ ରସ ରହିଛି ଆଧାରେ ଏସବୁ ଜାଣିପାରୁଛୁ, ଏଇଟା ଜ୍ଞାନେନ୍ଦ୍ରିୟ। ଏ ଯେଉଁ କଥା କହୁଛେ ଏ ହେଉଛି କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି, ଜିହ୍ୱା ବାଚ ବେଗମ ସେଇଟା କୁହାଯାଉଛି, ବାଚ ବେଗମ ମନସା କୃତ ବେଗମ ଜୁହା ବେଗମ, ଏ ଦୁଇଟି ବେଗ ରହିଛି ଜୁହାର, ବାଚ ବେଗମ ଆଉ ରସନା ବେଗମ। ତେଣୁ ଏଇ ଜୁହା ଦ୍ୱାରା ଯଦି ଆମେ ଭଗବାନଙ୍କ ସେବା କରିବା, ତେଣୁ ସ୍ୱୟମେବ ସ୍ଫୁରତି ହେବ, ଭଗବାନ ନିଜେ ସ୍ଫୁରିତ ହେବେ। ଭଗବାନ ଯେମିତି ସୂର୍ଯ୍ୟ, ଯଦି ଆମେ ରାତିରେ ଯେତେ ଚେଷ୍ଟା କଲେ ମଧ୍ୟ ସୂର୍ଯ୍ୟଙ୍କୁ ଦେଖିପାରିବା ନାହିଁ, କିନ୍ତୁ ଯେତେବେଳେ ସୂର୍ଯ୍ୟ ଉଦୟ ହେଉଛନ୍ତି, ସୂର୍ଯ୍ୟଙ୍କର ଆଲୋକରେ ସୂର୍ଯ୍ୟଙ୍କର କିରଣରେ ଆମେ ସୂର୍ଯ୍ୟଙ୍କୁ ଦେଖିପାରୁଛେ, ସେହିଭଳି ଭାବରେ ଭଗବାନ ନିଜକୁ ପ୍ରକାଶ କଲେ ହିଁ ଆମେ ଭଗବାନଙ୍କୁ ଜାଣିପାରିବା, ନହେଲେ ଜାଣିପାରିବା ନାହିଁ, ନିଜ ଇନ୍ଦ୍ରିୟମାନଙ୍କ ସାରା ଜାଣିପାରିବା ନାହିଁ। ଆଜି ଚାରି କୁମାର ସେଇଟା ଅନୁଭବ କରୁଛନ୍ତି ପ୍ରଭୁ, सो अदैव नो नयनमूलम अनंत राध आपण यदि अनंत किंतु आपण मोर नयनमूल नयन गोचरीभूत हो देखी पार दर्शन कर तेणु भक्ति सिद्धांत सरस्वती कहती जे आम भगवान देखापी चेष्टा करने कथा नुह कारण आम चक्षुरे आम भगवान रूप को देखिपर ना भगवान अपराकृत रूप आम देखिपर ना कि आम जो भगवान को दर्शन करवा से चिंता करवा भगवान आम दर्शन कर यहाँ चिंता भगवान देखिपर कि आम जदि भगवान कृपा न करे आम भगवान देखिपर ना यही प्रसंग में आम श्रीमद गौरबंधु सिंह महाराज गोटे कथा कहते दक्षिणाथ श्रीरंगम मंदिर में जड़े भक्त माधवाचार्य जे थे शिष्य से जो माधवाचार्य शिष्य थे कि से जड़े वेश्यावृत्ति आसक्त होते तेणु मंदिर जो भगवान रूप श्रीरंगम भगवान रूप को देखुंट से भगवान रूप से देख आकर्षित होना से सही वेश्याप्रति आसक्ति रही वेश्या को लक्ष्य कर रही तेणु माधवाचार्य आचार्य से कहले ये व्यक्तिर ता ना हूँ धनुर्दास ना कौन तक ना धनुर्दास कहले ये व्यक्तिर जो रूप देखापे आग्रह रही वेश्यार कि रूप वेश्यार रूप से देखुंट तेणु भगवान कृपा प्रार्थना कले माधवाचार्य तेणु भगवान रूप से देखिपारे माधवाचार्य कृपा से भक्त जनक भगवान रूप को दर्शन करें कितने सुंदर रूप भगवान जमी ब्रह्मा भगवान रूप को दर्शन करह संहिता रचना करेणु कणन तम रविंद दलाय भगवान रूप दर्शन कर बहुत सुंदर रूप रही बरहा पीढ़ नटवर वपु कन्नये कन्निकारम बिभ्रतवास कनंक कपीश वैजयंती माला नंध्रान वेणु प्रदर्शदया पुरयन गोपवृंदे नुंडारण्यी सुभद्रमण प्रावशीर्ति राधाराणी भगवान रूप भगवान अच्छा वृंदावन कि अच्छा ब्रजरे जाकि भगवान रूप को दर्शन करूप बरहा पीढ़ शिविर में लगे मयूर पिछ लगे नटवर बाबू भगवान जो जाऊँ वृंदावन को किभली जाऊँगी नाची नाचिका जाटवर बाबू भगवान बराबिडम नटवर बाबू कन्नय कन्निकार ये कन्यारी फूल को कन्न धारण करनय कन्निकार विभ्रत बास बास किभली धारण करनक विष पीत वस्त्र धारण कर कनक विष वैजयंती माला पांच रंगर फूल धारण करजयंती माला जय सचिदानंद वैजयंती माला रंध्रान वेणु रदर्सुदया ये जो वेणु नाद करदर्सुदा तेरे ढाई दूसरी भगवान ये वेणु मध्यम पुरायन गोप बंदे तेणु समस्त गोप मान को से शब्द से मोहित कर भगवान वृंदावन में प्रवेश कर ये भगवान रूप आज धनुदास भगवान रूप देखी आकर्षित होले आशिया प्रति जो आकर्षित था से बेशिया प्रति आकर्षण चलीगला परम दुष्ट निवर्तते जन जो उन्नतर स्वाद प्राप्त हे से निम्नतर स्वाद प्रति आकर्षित हम ना आज चारि कुमार से भाव में भगवान रूप दर्शन कर संक्षोभ्यम आपूर्व वर्णना कराला शरीर में क्षोभ जहाँ है तक शरीर अपूर्व शिहरण जहाँ था यही सुंदर रूप जो ब्रह्मचिंतन जो आनंद प्राप्त नौते तार कोटि गुण आनंद प्राप्त होती भगवान रूप दर्शन करी तेणु से निजर अनुभव को बर्तमान व्यक्त कर चारि कुमार प्रभु सो अदैव नो नयनमूलम अनंत राध प्रभु आज मोर नयन नयन में गोचरीभूत होती रूप को दर्शन कर प्रभु आम समस्ते देखुचे भगवान रूप राधा मदन मान रूप अच्छा किंतु जो मैंने भक्ति मार्ग में जी अग्रसर होती से भगवान रूप माधुरी को अनुभव करें देखा दुईज विप्र थे बड़ विप्र सान विप्र से ଯେତେବେଳେ ବୃନ୍ଦାବନରେ ବୁଲୁଥିଲେ, ବୃନ୍ଦାବନ ତୀର୍ଥ ଭ୍ରମଣ କରୁଥିଲେ, ସେହି ସମୟରେ ସେ ସ୍ଥାନ ବିପ୍ର ଜଣକ ବଡ଼ ବିପ୍ରଙ୍କର ସେବା କରୁଥିଲେ। ତେଣୁ ବଡ଼ ବିପ୍ର କହିଲେ, ତମେ ମୋର ଏତେ ସେବା କଲ, ମୁଁ ମୋର କନ୍ୟାଙ୍କୁ ତୁମକୁ ପ୍ରଦାନ କରିବି। କିନ୍ତୁ ସ୍ଥାନ ବିପ୍ର କହିଲେ ଯେ ଆପଣ ବହୁତ ଉନ୍ନତ କୂଳର ବ୍ରାହ୍ମଣ, ମୁଁ ଟିକେ ନିଜ କୂଳର ବ୍ରାହ୍ମଣ, ମୁଁ ବି ମୋର ଧନ ନାହିଁ, ଆପଣ ବହୁତ ଧନୀ ବ୍ୟକ୍ତି, ମୁଁ ମଧ୍ୟ ବେଶୀ ପାଠ ପଢ଼ିନି, ତେଣୁ ଆପଣ କନ୍ୟାକୁ ଆମକୁ କେମିତି ଦେବେ, ଆପଣଙ୍କର ପରିବାରରେ ଅନ୍ୟମାନେ ବିରୋଧ କରିବେ। କିନ୍ତୁ ବଡ଼ ବିପ୍ର କହିଲେ, ନା ନା, ମୁଁ ମୋର କନ୍ୟାଙ୍କୁ ପ୍ରଦାନ କରିବି, ସେଥିରେ କିଏ ବିରୋଧ କରିବ କ'ଣ, ମୋର କନ୍ୟାଙ୍କୁ ମୁଁ ପ୍ରଦାନ କରିବି। ନା ଏଇ ଗୋପାଳ ସେଇଠି ଥିଲେ, ଏ ଗୋପାଳ ସାକ୍ଷୀ ରହିଲେ, ନା ହଁ ଗୋପାଳ ସାକ୍ଷୀ ରହିଲେ। ତେଣୁ କିନ୍ତୁ ଯେତେବେଳେ ଫେରି ଆସିଲେ ବିଦ୍ୟାନଗରୀ, ଦାକ୍ଷିଣାତ୍ୟକୁ ଫେରି ଆସିଛନ୍ତି, ସେତେବେଳେ ତାଙ୍କର ପରିବାରବର୍ଗ ବିରୋଧ କଲେ, କହିଲେ ସେଇଟା ମୂର୍ଖଟା, ସେଇଟା ଦରିଦ୍ରଟା, ତାକୁ ଆମେ ଦେବା, ନା ଦେବାର ନା, ମୁଁ ଶପଥ କରିଦେଇଛି ଗୋପାଳଙ୍କ ଆଗରେ, ନା ତୁମକୁ ଯଦି ପଞ୍ଚାୟତରେ କହିବେ ତୁମେ କହିବେ ମୋର ମନେ ନାହିଁ କିଛି, ମୁଁ ମୋର କିଛି କଥା ବୁଝିବି। ତେଣୁ ସେଇଆ ହେଲା ବୁଢ଼ା ଯେଉଁ ବୟସ୍କ ବିପ୍ର, ବଡ଼ ବିପ୍ର, ଯଦିଓ ସେ ଚାହୁଁଥିଲେ କନ୍ୟାକୁ ପ୍ରଦାନ କରିବା ପାଇଁ, କିନ୍ତୁ ତାଙ୍କର ପୁଅ ତାଙ୍କର ସ୍ତ୍ରୀମାନେ ବିରୋଧ କଲେ। ତେଣୁ ଯେତେବେଳେ ସାନ ବିପ୍ର ଏ କଥା ଗ୍ରାମରେ ପଚାରିଲେ, ପଞ୍ଚାୟତରେ ପଚାରିଲେ, ପଞ୍ଚାୟତ ସେ କଥା ପଚାରିଲେ, ତାଙ୍କୁ ପଚାରିଲେ, ସେ କହିଲେ ମୋର ମନେ ନାହିଁ କ'ଣ ମୁଁ କହିଛି। ଏବଂ ତାଙ୍କ ପୁଅ ବହୁତ ପ୍ରକାର ସେ ସାନ ବିପ୍ର ବିରୁଦ୍ଧରେ କହିଲା, କହିଲା ଦୁଦୁରା ଦେଇକିରି ମୋ ବାପାକୁ ଇଏ କରିଦେଇଛନ୍ତି, ପାଗଳ କରିଦେଇଛନ୍ତି, ସେ କ'ଣ କହିଛନ୍ତି ତାଙ୍କ ମନେ ନାହିଁ କିଛି, କିଏ ଯଦି ସାକ୍ଷୀ ଦେବେ ତାହେଲେ ଆମେ ସେଇଟା ମାନିବା। ପଚାରେ କିଏ ସାକ୍ଷୀ ଦେବେ, ନା ଗୋପାଳ ଅଛନ୍ତି ସାକ୍ଷୀ ଦେବେ, କାରଣ ସେ ସେହିଭଳି ଭାବରେ ଉନ୍ନତ ସ୍ତରର ଭକ୍ତ ଥିଲେ ଗୋପାଳ। ସେ କହୁଛନ୍ତି ଯାଇକିରି ଆସିଲେ ବୃନ୍ଦାବନକୁ ଆସିଲେ, ପ୍ରଭୁ ଆପଣ ଚାଲନ୍ତୁ ସାକ୍ଷୀ ଦେବେ, ନା ମୁଁ ପ୍ରତିମା କ'ଣ ଚାଲିପାରିବ, ସାକ୍ଷୀ ଦେବ ଯାଇକିରି, ନା ପ୍ରତିମା ଯଦି ଚାଲି ନ ପାରିବ ତା କଥା କେମିତି କହୁଛି, ପ୍ରତିମା ନହିଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟ କରଣ। ଯେଉଁମାନେ ଭକ୍ତିରେ ଯେତେ ଉନ୍ନତ ସେମାନେ ସେହିଭଳି ଭାବରେ ଭଗବାନ ସହିତ ଭାବର ଆଦାନ ପ୍ରଦାନ କରନ୍ତି, ଭାବର ଆଦାନ ପ୍ରଦାନ କରନ୍ତି। ଆମର ଏବେ ଯେଉଁ ଚନ୍ଦନଯାତ୍ରା ଆରମ୍ଭ ହୋଇଛି ଭୁବନେଶ୍ୱର ମନ୍ଦିରରେ ଯେଉଁ ହେଉଛି, ଆମର କହୁଥିଲେ ଗୋପାଳଙ୍କୁ କହୁଥିଲେ, ଭଗବାନ କହିଲେ, ଗୌରବତୀ ମହାରାଜ କହିଲେ, ତୁମେ ମୋର ବ୍ୟବସ୍ଥା କର, ଚନ୍ଦନଯାତ୍ରା ବ୍ୟବସ୍ଥା କର। ତେଣୁ ଗୋଟିଏ ରାତିରେ ସବୁ ବ୍ୟବସ୍ଥା କରାଗଲା, ଅସ୍ଥାୟୀ ଭାବରେ ବ୍ୟବସ୍ଥା କରାଗଲା, ଚନ୍ଦନଯାତ୍ରା ଆରମ୍ଭ ହେଲା। ଏଠି ମଧ୍ୟ ସେଭଳି ଭାବରେ ଚନ୍ଦନଯାତ୍ରା ଚାଲିଛନ୍ତି। ତେଣୁ ଏ ଭକ୍ତର ଭଗବାନଙ୍କର ଭାବର ଆଦାନ ପ୍ରଦାନ ହେଉଛି। ଯେଉଁମାନେ ଯେତେ ଉନ୍ନତ ସେମାନେ ସେହିଭଳି ଭାବରେ ଭଗବାନଙ୍କର ସହିତ କଥାବାର୍ତ୍ତା କରିବେ, ଯେଉଁମାନେ ଭାବସ୍ତରକୁ ଯାଇଛନ୍ତି ଭଗବାନ ସହିତ କଥାବାର୍ତ୍ତା କରନ୍ତି। ଆମେ ଦେଖିଛୁ ଜଗନ୍ନାଥ ମନ୍ଦିରରେ ଜଣେ ଜଣେ ଭଗବାନଙ୍କର ସ୍ତୁତି କରିବେ, ହେ ମଧୁସୂଦନ, ହେ ମଧୁସୂଦନ, ଏଇ କହି କହି କହିକି ସେମାନେ ତାଙ୍କ ଶରୀରରେ କମ୍ପ ପୁଲକ ଅଶୁ ସବୁ ଜାତ ହେବ। ତେଣୁ ଏହିଭଳି ଭାବରେ ଯେଉଁମାନେ ଯେତେ ଉନ୍ନତ ସ୍ତରର ସେମାନେ ସେହି ଭଗବତ ଅନୁଭୂତି ସେହିଭଳି ଭାବରେ ଅନୁଭବ କରିବେ। ତେଣୁ ଆଜି ଚାରି କୁମାର ଭଗବାନଙ୍କର ଦର୍ଶନ କରି ସେହିଭଳି ଭାବରେ ତାଙ୍କ ଶରୀରରେ ରୋମାଞ୍ଚ ଜାତ ହେଉଛି। ତେଣୁ ସେ କହୁଛନ୍ତି, ସେ ପ୍ରେମ ଗଦଗଦରେ କହୁଛନ୍ତି, ଆମ ଭଳି କ'ଣ ଉଦାସୀନ ଭାବରେ କହୁନାହାନ୍ତି, ପ୍ରେମ ଗଦଗଦରେ କହୁଛନ୍ତି, ପ୍ରଭୁ କଥା କହିପାରୁନାହାନ୍ତି, ଏତେ ଭାବ ଆସିଯାଉଛି। ଯେମିତି ଅର୍ଜୁନ ଭଗବାନଙ୍କ ବିରହରେ ଗଦଗଦ ହେଇ କଥା କହିପାରୁନଥିଲେ, ମଞ୍ଚିତ ହ ମହାରାଜ ହରିଣା ମନ୍ଦୁରୂପେଣ, ଏତିକି କହିବା ପାଇଁ ସେ କଥା କହିପାରୁନଥିଲେ, ପାଟିରୁ କଥା ବାହାରୁନଥିଲା, ଖଣ୍ଡି ଖଣ୍ଡି କଥା କହୁଥିଲେ। ମହାପ୍ରଭୁ ଯେତେବେଳେ ଜଗନ୍ନାଥଙ୍କର ରଥରେ କୀର୍ତ୍ତନ କରୁଥିଲେ, କଥା ଠିକ୍ ଭାବେ କହିପାରୁନଥିଲେ, ଗଦଗଦ ହେଇ କଥା କହୁଥିଲେ, ଜଗନ୍ନାଥ କହିପାରୁନଥିଲେ, ଏମିତି କହୁଥିଲେ, ଜଗନ୍ନାଥ କହିପାରୁନଥିଲେ ଠିକ୍ ଭାବରେ। ଏ ଭାବର ସ୍ତର ରହିଛି, ବିଭିନ୍ନ ସ୍ତର ରହିଛି। ତେଣୁ ଆଜି ଚାରି କୁମାର ମଧ୍ୟ ସେହିଭଳି ଭାବରେ ଭାବ ସ୍ତରରେ ଯାଇ ଭଗବାନଙ୍କର ଯେଉଁ କହୁଛନ୍ତି ଯେ ପ୍ରଭୁ, ଭଗବତ ବଚନରେ କହୁଛନ୍ତି ପ୍ରଭୁ, ସ୍ୱ ଅଦୈବ ନୁ ନୟନ ମୂଳମ ଅନନ୍ତ ରାଧ, ପ୍ରଭୁ ଆପଣ ଅନନ୍ତ ହେଲେ ମଧ୍ୟ ଆମର ଚକ୍ଷୁରେ ଗୋଚରୀଭୂତ ହେଇଛନ୍ତି, ପ୍ରଭୁ ଆପଣ ଆପଣ କୃପା କରିଛନ୍ତି। ଜରି ଏବ କର୍ଣ୍ଣ ବିବରେଣ ଗୁହାଂ ଗତୂନ, ଆମକୁ ଅତୀତରେ ଆମର ପିତା ବ୍ରହ୍ମାଜୀ କହିଥିଲେ, ଆପଣଙ୍କ ବିଷୟରେ କହିଥିଲେ, ଆପଣଙ୍କ ବିଷୟରେ ସେ ଜାଣନ୍ତି, ବ୍ରହ୍ମାଙ୍କୁ ଭଗବାନ ଜ୍ଞାନ ଦେଇଛନ୍ତି, ଯାହାକୁ କହିଲେ ଚତୁଶ୍ଳୋକୀ ଭାଗବତ, ଚାରୋଟି ଶ୍ଳୋକରେ ଭଗବାନ ସବୁ ଜ୍ଞାନ ଦେଇଦେଲେ ବ୍ରହ୍ମାଙ୍କୁ, ତେଣୁ ସେ ଆଦିକବି ହୋଇଗଲେ। ତେଣୁ ଚାରି ବ୍ରହ୍ମା ମଧ୍ୟ ତାଙ୍କ ପୁତ୍ରମାନଙ୍କୁ ଭଗବାନ ସହିତ ସମ୍ବନ୍ଧ ଜ୍ଞାନ ପ୍ରଦାନ କରିଥିଲେ। ସେ କହୁଛନ୍ତି ଜରି ଏବ କର୍ଣ୍ଣ ବିବରେଣ ଗୁହାଙ୍ଗତୋନ, ଯେତେବେଳେ ସେ କହିଥିଲେ ଆମର ପିତା ଆପଣଙ୍କ ବିଷୟରେ କହିଥିଲେ, ଆମର କର୍ଣ୍ଣ ବିବର ଦେଇକରି ଆମର ହୃଦୟ ଭିତରକୁ ସେ କଥା ଆସିଥିଲା, କିନ୍ତୁ ସେତେବେଳେ ଆମେ ଆପଣଙ୍କ ରୂପକୁ ଏତେ ଅନୁଭବ କରିପାରୁନଥିଲୁ। ଆପଣଙ୍କ ବ୍ରହ୍ମ ଯେଉଁ ସ୍ୱରୂପ ରହିଛି ସେଇଟାକୁ ଚିନ୍ତା କରୁଛୁ, ସେଇ ବ୍ରହ୍ମସ୍ୱରୂପ ବ୍ରହ୍ମଚିନ୍ତନରେ ଆମେ ରହିଥିଲୁ। ପିତ୍ରା ଅନୁବର୍ଣ୍ଣିତ ରହା ଭବତ ଉଦ୍ଭବହୀନ, ଆମର ପିତା ଯେଉଁ ଅନୁବର୍ଣ୍ଣନ କରିଥିଲେ, ଆପଣଙ୍କ ବିଷୟରେ ବର୍ଣ୍ଣନା କରିଥିଲେ, ଆପଣ ଯେଉଁ ରହସ୍ୟ ଯେଉଁ ରହିଛି ଭଗବାନ ବ୍ରହ୍ମାଙ୍କୁ ସେ ରହସ୍ୟ ବିଷୟରେ କହିଥିଲେ। ଭଗବତ ଗୀତାରେ ମଧ୍ୟ ଭଗବାନ ରହସ୍ୟ କଥା କହିଛନ୍ତି। ସୈବାୟ ମହାତୈତ୍ୟ ଯୋଗ ପ୍ରୋକ୍ତ ପୁରାତନ ଭକ୍ତୋସିମେ ସକାଚିତି ରହସ୍ୟ ଏତେ ଉତ୍ତମ, ଭଗବତ ଗୀତାରେ ଭଗବାନ ଅର୍ଜୁନ କହିଲେ ମୁଁ ତୁମକୁ ଯେଉଁ ଜ୍ଞାନ ଦେଉଛି ଜ୍ଞାନର ରହସ୍ୟ ତୁମକୁ ଦେଉଛି, ରହସ୍ୟ ବ୍ରହ୍ମାକୁ ମଧ୍ୟ ସେ କଥା କହିଥିଲେ ରହସ୍ୟ। ଜ୍ଞାନଂ ତେୟଂ ଜ୍ଞାନଂ ପରମ ଗୁହ୍ୟଂ ଯଦ୍ ବିଜ୍ଞାନ ସମନ୍ୱିତଂ ସରହସ୍ୟଂ ତଦଙ୍ଗଂ ଚ ଗ୍ରହଣ କରିତ ମୟା, ଏ ରହସ୍ୟ ଭଗବାନଙ୍କ ସମ୍ବନ୍ଧୀୟ ଯେଉଁ ଜ୍ଞାନ ଇଏ ହେଉଛି ରହସ୍ୟ। ରହସ୍ୟ କହିଲେ ଗୋପନୀୟ, ସମସ୍ତେ ବୁଝିପାରିବେ ନାହିଁ, ଭଗବାନ ଯାହାକୁ କୃପା କରିବେ, ଭଗବାନଙ୍କର କୃପାପ୍ରାପ୍ତ ଭକ୍ତ ଯାହାକୁ କୃପା କରିବେ ସେ ଏ ରହସ୍ୟକୁ ଜାଣିପାରିବେ, ସେ ଅନୁଭବ କରିବେ ସେ କଥା। ତେଣୁ ବ୍ରହ୍ମାଙ୍କୁ ଭଗବାନ ରହସ୍ୟ ତାଙ୍କ ରହସ୍ୟ ବର୍ଣ୍ଣନା କରିଥିଲେ ଏବଂ ଭଗବାନ କହିଥିଲେ ମୋର କୃପାରୁ ତୁମେ ଏ ରହସ୍ୟ ପ୍ରାପ୍ତ ହୁଅ। ଜ୍ଞାନଂ ପରମ ଗୁହ୍ୟଂ ଯଦ୍ ବିଜ୍ଞାନ ସମ୍ମିତଂ ସରହସ୍ୟଂ ତଦଙ୍ଗଂ ଚ ଗ୍ରହଣ ଗଦିତଂ ମୟା, ମୁଁ ତୁମକୁ ଦେଉଛି ତୁମେ ଏଇଟା ଗ୍ରହଣ କର। ଯାବାନହଂ ଯଥାଭାବ ଯଦ୍ ରୂପ ଗୁଣ କର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ସ୍ତୁତେ ମଦନୁଗ୍ରହାତ, ମୋର ଅନୁଗ୍ରହରୁ ତୁମେ ସେଇଟାକୁ ଅନୁଭବ କର। ଭଗବାନ ଏଇ କୃପା କରିଥିଲେ ବ୍ରହ୍ମାଙ୍କୁ, ତେଣୁ ବ୍ରହ୍ମା ଚାରି କୁମାରକୁ ସେ ଜ୍ଞାନ ପ୍ରଦାନ କଲେ ମଧ୍ୟ ସେମାନେ ଯେହେତୁ ଭଗବାନଙ୍କୁ ଜ୍ଞାନ ଶକ୍ତିର ଅବତାର, ତେଣୁ ସେମାନେ ବ୍ରହ୍ମ ଚିନ୍ତନ କରୁଥିଲେ, ଏ ଭଗବାନଙ୍କର ଏଇ ଯେଉଁ ରୂପ ସବୁ ରହିଛି ଏ ରହସ୍ୟକୁ ସେ ଅନୁଭବ କରିପାରିନଥିଲେ ସେତେବେଳେ, କିନ୍ତୁ ଆଜି ସେ ଯେଉଁ ରହସ୍ୟ ଭବତ ଉଦ୍ଭବହୀନ, ଆପଣ ଯେଉଁ ଆଜି ଆପଣ ଆମ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି, ଉଦ୍ଭବ ହୋଇଛନ୍ତି, ଆପଣ ଯେଉଁ ନିଜକୁ ପ୍ରକଟ କରିଛନ୍ତି ପ୍ରଭୁ, ତେଣୁ ସେ ରହସ୍ୟକୁ ଆମେ ବୁଝିପାରୁଛୁ, ସେ ରହସ୍ୟକୁ ମୁଁ ବୁଝିପାରୁନଥିଲୁ ସେତେବେଳେ, କିନ୍ତୁ ଆପଣଙ୍କ କୃପାରୁ ଆଜି ଆପଣଙ୍କ ରହସ୍ୟ ଆମେ ଜାଣିପାରୁଛୁ, ଆପଣଙ୍କ ରୂପ। ତେଣୁ ସେଇଦିନଠାରୁ ସେ ଭକ୍ତରେ ପରିଣତ ହେଲେ, ତା ପୂର୍ବରୁ ସେ ଜ୍ଞାନୀ ଥିଲେ ଚାରି କୁମାର। ତେଣୁ ଏହିଭଳି ଭାବରେ ଅନେକ ଉଦାହରଣ ରହିଛି ଯେଉଁମାନେ ଜ୍ଞାନୀମାନେ ପରେ ଭକ୍ତ ହୋଇଛନ୍ତି, ପ୍ରଭୁପାଦ ମହାରାଜ କହନ୍ତି, କିନ୍ତୁ ଆମେ କୌଣସି ପରମାର୍ଥିକ ଗ୍ରନ୍ଥରେ ଏଭଳି ଉଦାହରଣ ପାଇବା ନାହିଁ ଯେଉଁଥିରେ ଜଣେ ଭକ୍ତ ଜ୍ଞାନୀରେ ପରିଣତ ହୋଇଛନ୍ତି, ଏଭଳି କେଉଁଠି ଉଦାହରଣ ନାହିଁ। ଆପଣ ଜଣେ ପ୍ରସିଦ୍ଧ ଜ୍ଞାନୀ ବ୍ୟକ୍ତି ଥିଲେ ପ୍ରକାଶ, ସେ ହେଉଛନ୍ତି ମଧୁସୂଦନ ସରସ୍ୱତୀ ପାଦ, ବିଶ୍ୱନାଥ କାଶୀରେ ସେ ଥିଲେ, ଶଙ୍କରାଚାର୍ଯ୍ୟ ଧାରାରେ ଆସୁଛନ୍ତି, ବହୁତ ପ୍ରସିଦ୍ଧ ଆଚାର୍ଯ୍ୟ ଥିଲେ। ଜ୍ଞାନ ମାର୍ଗରେ ସେ ଭଗବାନଙ୍କର ଏଇ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ସେ ଯେତେବେଳେ ଯାଇଛନ୍ତି ବୃନ୍ଦାବନକୁ ଯାଇଛନ୍ତି, ବୃନ୍ଦାବନରେ ଭଗବାନଙ୍କର ରୂପ ଦର୍ଶନ କରି ସେ ଭକ୍ତରେ ପରିଣତ ହୋଇଯାଇଛନ୍ତି। ଜ୍ଞାନୀଠାରୁ ଉର୍ଦ୍ଧ୍ୱରେ ହେଉଛି ଭକ୍ତ, ଭକ୍ତରେ ପରିଣତ ହୋଇଯାଇଛନ୍ତି। ତେଣୁ ଯେତେବେଳେ ସେ ଫେରୁଛନ୍ତି କାଶୀକୁ, ତାଙ୍କର ଯେଉଁ ଶିଷ୍ୟମାନେ ଅଛନ୍ତି, ତାଙ୍କର ଶିଷ୍ୟମାନେ ତାକୁ ପଚାରୁଛନ୍ତି, ପ୍ରଭୁ ଆପଣ ଯେଉଁ ଗୁରୁଦେବ ଆପଣ ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ, ଏବେ କ'ଣ ଭଜନ କରୁଛନ୍ତି, ହରିଭଜନ କରୁଛନ୍ତି, ଆପଣ ତ ବ୍ରହ୍ମଚିନ୍ତନ କରୁଥିଲେ, ଏବେ ହରିଭଜନ କ'ଣ କରୁଛନ୍ତି, ତେଣୁ ଅନ୍ତିମ ତତ୍ତ୍ୱ କ'ଣ ଆମକୁ କୁହନ୍ତୁ, ବୁଝାନ୍ତୁ କ'ଣ କେଉଁଟା ଶ୍ରେଷ୍ଠ ତତ୍ତ୍ୱ, କିଏ ତସ୍ୟାଂ କିଏ ଯୋଗ ବିତ୍ତମା, ଯେମିତି ଅର୍ଜୁନ ପଚାରିଥିଲେ। ତେଣୁ ଅର୍ଜୁନ ପଚାରିଥିଲେ ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ, ପ୍ରଭୁ ଯେଉଁମାନେ ଏବଂ ଏବଂ ଏହିଭଳି ଭାବରେ ଯେଉଁମାନେ ଆପଣଙ୍କର ଭଜନ କରୁଛନ୍ତି ଏବଂ ଯେଉଁମାନେ ବ୍ରହ୍ମ ଚିନ୍ତନ କରୁଛନ୍ତି ତେଷାଂ କିଏ ଯୋଗ ବିତ୍ତମା, ତାଙ୍କ ଭିତରେ କିଏ ଶ୍ରେଷ୍ଠ, ଯେ ପଚାରିଥିଲେ ସେହିଭଳି ଭାବରେ ମଧୁସୂଦନ ସରସ୍ୱତୀ ପାଦଙ୍କର ଛାତ୍ର ଶିଷ୍ୟମାନେ ଆଜି ପଚାରୁଛନ୍ତି, ଗୁରୁଦେବ ଆପଣ ତ ବ୍ରହ୍ମ ଚିନ୍ତନ କରୁଥିଲେ ଏବେ କ'ଣ ହରିଙ୍କର ଭଜନ କରୁଛନ୍ତି, ଆଉ ତାହେଲେ ଶ୍ରେଷ୍ଠ କିଏ, କେଉଁଟେ ତତ୍ତ୍ୱ ଶ୍ରେଷ୍ଠ, ତେଣୁ ସେ ତା କହିଥିଲେ ବଂଶୀ ବିଭୂଷିତ ପୀତାମ୍ବରା ତରୁଣବିମ୍ବ ଫଳାଧୃଷ୍ଟା ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା ଅରବିନ୍ଦ ନେତ୍ରା କୃଷ୍ଣା ପରମ କିମପି ତତ୍ତ୍ୱମ୍ ଅହମ୍ ନ ଜାନି। ବଂଶୀ ବିଭୂଷିତ କରା, ଯେଉଁ ମୁଁ ଯେଉଁ ଚିନ୍ତା କରୁଥିଲି ବ୍ରହ୍ମ ଚିନ୍ତନ କରୁଥିଲି, ଆଜି ଭଗବାନଙ୍କର ଯେତେବେଳେ ମୁଁ ଭକ୍ତ ହୋଇଗଲି, ଭଗବାନ ରୂପ ଦର୍ଶନ କଲି, ଉପମାଧୁରୀକୁ ଅନୁଭବ କଲି, ସେତେବେଳେ କୋଟିଗୁଣ ଆନନ୍ଦ ମୁଁ ପ୍ରାପ୍ତ ହେଲି, ତେଣୁ ମୋର ବର୍ତ୍ତମାନ ବିଚାର ହେଉଛି ସେଇ ବଂଶୀ ବିଭୂଷିତ କରା, ଯେ ବଂଶୀ ଧାରଣ କରିଛନ୍ତି ତାଙ୍କର କରରେ ତାଙ୍କର ହସ୍ତରେ ଯେ ବଂଶୀ ଧାରଣ କରିଛନ୍ତି, ନବନିରୋଧ ଆଭାର, ଯାହାଙ୍କର ଶରୀର ରଙ୍ଗ ନବନିରୋଧ, ନବ ଶ୍ୟାମ ଶ୍ୟାମ ଯେଉଁ ରହିଛି ମେଘ ବର୍ଣ୍ଣବଳୀ, ଭଗବାନଙ୍କର ନୂତନ ମେଘର ବର୍ଣ୍ଣବଳୀ, ଭଗବାନର ରୂପ ପ୍ରମାଣ ବର୍ଣ୍ଣ, ପୀତାମ୍ବରା ଏବଂ ଯେ ପୀତାମ୍ବର ଧାରଣ କରିଛନ୍ତି, ଏବଂ ଅରୁଣ ବିମ୍ବ ଫଳା ଅଧରୋଷ୍ଟା, ଯାହାଙ୍କର ଅଧର ଅରୁଣ ବିମ୍ବ ଭଳି ଶୋଭା କହୁଛି, ଉଧର ଅଧର ଓଷ୍ଠ, ଅଧର ଏବଂ ଅଷ୍ଟ, ଅଷ୍ଟ ହେଉଛି ଉପର ଭାଗ, ଅଧର ହେଉଛି ତଳ ଭାଗ, ତେଣୁ ଏଇ ଯେଉଁ ବିମ୍ବ ଫଳ ଭଳି ଏଠି ବର୍ଣ୍ଣନା କରାଯାଉଛି, କୁନ୍ଦ ଫଳ ଭଳି, କୁନ୍ଦ ଫୁଲ ଭଳି ବର୍ଣ୍ଣନା କରାଯାଇଛି, ସେ ବର୍ଣ୍ଣନା କରୁଥିଲେ ବିମ୍ବ ଫଳ ଭଳି ଭଗବାନଙ୍କର ଲାଲ ଯେଉଁ ରହିଛି ସେ ବିଭିନ୍ନ ଉଦାହରଣ ଦିଆଯାଏ, ତେଣୁ ସେଇ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା, ଯାହାଙ୍କର ମୁଖ ପୂର୍ଣ୍ଣଚନ୍ଦ୍ର ଭଳି ସୁନ୍ଦର ଦେଖିବା ପାଇଁ, ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା, ଅରବିନ୍ଦ ନେତ୍ରା, ଯାହାଙ୍କର ନେତ୍ର ପଦ୍ମ ଭଳି, ପଦ୍ମ ଫୁଲ ଭଳି ଅରବିନ୍ଦ ନେତ୍ରା, ତେଣୁ ସେଇ କୃଷ୍ଣ, ସେ କିଏ ଗୁରୁଦେବ, ନା ସେ ହେଉଛନ୍ତି କୃଷ୍ଣ, କୃଷ୍ଣା ପରମ କିମ୍ବି ତତ୍ତ୍ୱ ମହମ୍ ନ ଜାଣେ, ସେଇ କୃଷ୍ଣଙ୍କ ଠାରୁ ଆଉ କିଏ ଉନ୍ନତ ତତ୍ତ୍ୱ ଅଛି ମୁଁ ଜାଣିନାହିଁ, ଭଗବତ ଗୀତାରେ ଭଗବାନ ସୀତା କହିଲେ ଅର୍ଜୁନ, ମତ ପରତର ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ ମୟି ସର୍ବମିଦଂ କ୍ରୋଧଂ ସୂତ୍ରେ ମଣି ଗଣାଇବ। ଯେଉଁମାନେ ଜ୍ଞାନୀମାନେ ସେମାନେ ଭାବନ୍ତି ଏଇ ଯେଉଁ ଅବ୍ୟକ୍ତ ଆଠୁ ଉନ୍ନତ ଆଉ କିଛି ନାହିଁ, ଅନ୍ତିମ ତତ୍ତ୍ୱ ହେଉଛି ଜ୍ୟୋତି, ବ୍ରହ୍ମ ଜ୍ୟୋତି, ତାଠାରୁ ଉନ୍ନତ ତତ୍ତ୍ୱ କିଛି ନାହିଁ, ଏଇଭଳି ଭାବେ ସେମାନେ କହନ୍ତି। ତେଣୁ ଭଗବାନ କହିଲେ ନା, ସେମାନେ ହେଉଛନ୍ତି ପ୍ରକୃତରେ ବିଦ୍ୱାନ ନୁହନ୍ତି, ସେମାନେ ଭାବନ୍ତି ଅବ୍ୟକ୍ତଂ ବ୍ୟକ୍ତି ମହାପୂର୍ଣ୍ଣ ମନ୍ୟତେ ମା ମବୁଦ୍ଧୟ, ସେମାନେ ଏତେ ବୁଦ୍ଧିମାନ ନୁହନ୍ତି, ସେମାନେ କହନ୍ତି ଭଗବାନ ହେଉଛନ୍ତି ଅବ୍ୟକ୍ତ, ପରମ ତତ୍ତ୍ୱ ହେଉଛନ୍ତି ଅବ୍ୟକ୍ତ, କିନ୍ତୁ ସେ ଯେତେବେଳେ ଆସନ୍ତି ଭୌତିକ ଜଗତକୁ ସେ ଗୋଟେ ରୂପ ଧାରଣ କରନ୍ତି, ମନ୍ୟତେ ମା ଅବୁଧାୟ ପରମ ଭାବ ମଜାନନ୍ତୁ ମା ବେ ମନ, ସେମାନେ ଜାଣିପାରନ୍ତି ନାହିଁ ଭଗବାନଙ୍କର ଯେଉଁ ରୂପ ରହିଛି, ଏ ରୂପ ହେଉଛି ଶ୍ରେଷ୍ଠ ରୂପ, ଏଇଟାକୁ ସେମାନେ ବୁଝିପାରନ୍ତି ନାହିଁ, ତେଣୁ ଜ୍ଞାନୀମାନେ ସେଇଟା ବୁଝିପାରିବେ ନାହିଁ। ସୁଖଦେବ ଗୋସ୍ୱାମୀ ତ ସେଇଭଳି ଭାବରେ ଜ୍ଞାନୀ ଥିଲେ, ଜନ୍ମରୁ ସେ ଚାଲିଗଲେ ପ୍ରବଜ୍ଞା କରି ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କର କେତୋଟି ନାମ ରୂପ ଗୁଣ ଲୀଳା ଇତ୍ୟାଦି ଚାରୋଟି ଶ୍ଳୋକ ଶ୍ରବଣ କଲେ ଭାଗବତମରୁ, ତାଙ୍କର ପିତା ବ୍ୟାସଦେବ ତାଙ୍କର ଛାତ୍ର ତାଙ୍କ ଶିଷ୍ୟମାନଙ୍କୁ ଏହିସବୁ ଏଇ ଯେଉଁ ବରା ଭିଡ଼ ମୁଁ କହିଲି, ଏମିତି କେତୋଟି ଶ୍ଳୋକ ରହିଛି ଯେଉଁ ଶ୍ଳୋକକୁ ଶିଖେଇକରି ତାଙ୍କୁ ଛାଡ଼ୁଥିଲେ ବଣକୁ, ତେଣୁ ବଣକୁ ଯେତେବେଳେ ସେମାନେ କାଠ ଆଣୁଥିଲେ ସେହି ସମୟରେ ଏହି ଶ୍ଳୋକକୁ ସବୁ ପାଠ କରୁଥିଲେ, ଏହି ଶ୍ଳୋକ ଆବୃତ୍ତି କରୁଥିଲେ, ଏହି ଶ୍ଳୋକ ଶୁଣିକରି ସୁଖଦେବ ଗୋସ୍ୱାମୀ ଯିଏ ବ୍ରହ୍ମଚିନ୍ତନ ମଗ୍ନ ଥିଲେ ସେ ଆକର୍ଷିତ ହୋଇକରି ଆସିଲେ। ହରେ ଗୁଣାକ୍ଷିପ୍ତମତିଂ ଭଗବାନ ବାଦରାୟଣୀ ଅଧ୍ୟବାନ ମଦାକାୟନ ନିତ୍ୟଂ ବିଷ୍ଣୁ ଜନପ୍ରିୟ, ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସୁଧ ଗୋସ୍ୱାମୀ କଥା କହୁଛନ୍ତି। ହରେ ଗୁଣାକ୍ଷିପ୍ତମତିଂ, ଆଗରୁ ସେ ହରିର ଗୁଣ ଏଠି ଯେଉଁ କୁହାଯାଉଛି, ଆଜି ଚାରି କୁମାର କହୁଛନ୍ତି ପ୍ରଭୁ ଆପଣଙ୍କ ରୂପ ଦେଖି ଆମେ ବର୍ତ୍ତମାନ ଅପୂର୍ବ ଶିହରଣ ଲାଭ କରୁଛୁ, ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଶ୍ରବଣ କଲେ ସୁଖଦେବ ଗୋସ୍ୱାମୀ, ସେ ଆକ୍ଷିପ୍ତ ହୋଇକରି ଆସିଲେ।
ଇଏ କିଏ ମୁଁ ଯେଉଁ ବ୍ରହ୍ମଚିନ୍ତନ କରୁଛି ତାଠାରୁ କୋଟି ଗୁଣ ଅଧିକ ଆନନ୍ଦ ଅନୁଭବ କରୁଛି ଏ କଥା ଶୁଣିକିରି ୟାଙ୍କ ବିଷୟରେ, ଇଏ କିଏ ସିଏ? ତେଣୁ ଆକ୍ଷିପ୍ତ ହେଇକି ନିଜକୁ ଧିକାର କରିଛନ୍ତି, ମୁଁ କାହିଁକି ବ୍ରହ୍ମଚିନ୍ତନରେ ମୋ ସମୟ ନଷ୍ଟ କରିଦେଲି ଆକ୍ଷିପ୍ତ ବୋଲି ଆମର ଆଚାର୍ଯ୍ୟ ଜଣେ କହୁଛନ୍ତି, ଧିଙ୍ଗ ମେ ମତି, ମୋର ମତିକୁ ଧିଙ୍ଗ, ଏଇଭଳି ଭାବେ କହିଛନ୍ତି ସେ। ଏତେ ସୁନ୍ଦର ବ୍ୟକ୍ତି ଅଛନ୍ତି, କଙ୍ଗା ଦୟାଳୁ ଶରଣ ପ୍ରଜେମ, କିଏ ଆଉ ଦୟାଳୁ ବ୍ୟକ୍ତି ଅଛି ଯାହାର ଶରଣରେ ଯିବା, ଇଏ ଗୋଟେ ଶ୍ଳୋକ। ଏଇଭଳି ଭାବରେ ତିନି ଚାରୋଟି ଶ୍ଳୋକ ଶ୍ରବଣ କରି ସେ ଆକର୍ଷିତ ହେଇକି ଆସିଥିଲେ। ତେଣୁ ଅଧ୍ୟଗା ମଦା ଖ୍ୟାନ କି ଭାଗବତଙ୍କୁ ଅଧ୍ୟୟନ କଲେ, ତାଙ୍କର ପିତାଙ୍କ ପାଖରେ ସେ ଅଧ୍ୟୟନ କରିଥିଲେ। ତେଣୁ ଏଇ ଭଗବାନଙ୍କର ଏଇ ଯେଉଁ ଭାଗବତମ ରହିଛି ଏଇଟାକୁ ଅଧ୍ୟୟନ କଲା ପରେ ସେ ବିଷ୍ଣୁଜନ ପ୍ରିୟ ହେଇଗଲେ। ପ୍ରତି ନିତ୍ୟ ପ୍ରତି ସମୟରେ ସେ ବିଷ୍ଣୁଜନଙ୍କ ପ୍ରିୟ ହେଇଗଲେ। ଭଗବାନ କଥା କହିଲେ, ପରୀକ୍ଷିତ ମହାରାଜ କଥା କହିକି ବିଷ୍ଣୁଜନ ପ୍ରିୟ ହେଇଗଲେ। ସେ ବୈଷ୍ଣବମାନଙ୍କ ପ୍ରିୟ, ଭାଗବତ ମଧ୍ୟ ବୈଷ୍ଣବମାନଙ୍କ ପ୍ରିୟ, ଯେଉଁ ଭଗବାନ ଭକ୍ତ ସେମାନେ ମଧ୍ୟ ବିଷ୍ଣୁଜନ ପ୍ରିୟ, ବୈଷ୍ଣବମାନଙ୍କ ପ୍ରିୟ। ତେଣୁ ଚାରି କୁମାର ଆଜି ଅନୁଭବ କରୁଛନ୍ତି, ପ୍ରଭୁ ଆପଣଙ୍କ ଯେଉଁ ରୂପ ଆମେ ଦର୍ଶନ କରୁଛୁ, ଏହି ରୂପ ଆପଣ କୃପା କରି ଆମକୁ ଗୋଚରିତ ଆମ ନୟନରେ ଗୋଚରିତ କରାଇଛନ୍ତି, ଆମେ ନୟନରେ ଦେଖିପାରୁଛୁ, ଆଗରୁ ଦେଖିପାରୁନଥିଲୁ, ଏ ରୂପକୁ ଆମେ ଦେଖିପାରୁନଥିଲୁ, ଜାଣିପାରୁନଥିଲୁ। ତେଣୁ ପ୍ରଭୁ, ତେଣୁ ଭଗବାନଙ୍କ ପାଖରେ ସେ ପ୍ରାର୍ଥନା କରିବେ, ତା ପର ସେଠୁ ସେ ବର୍ଣ୍ଣନା କରାଯିବ, ଏସବୁ ତାଙ୍କର ଅନୁଭବକୁ ପ୍ରକାଶ କରିବେ। ଏବଂ ତାଙ୍କର ଦ୍ୱାରପାଳଙ୍କୁ ଅଭିଶାପ ଦେଇଥିବାରୁ ସେମାନେ ମଧ୍ୟ କ୍ଷମା ଭିକ୍ଷା ପ୍ରାର୍ଥନା କରିବେ, କ୍ଷମା ଭିକ୍ଷା କରିବେ, ଏସବୁ ବର୍ଣ୍ଣନା କରାଯିବ। ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଦାୟୀ ଗୋର ଆନନ୍ଦେ ଜୟ ଶ୍ରୀ ଗୋପାଳ।